శ్రేష్టమైన అంతిమ శ్లోకే గోపీనాం ప్రమానందం ఆసీత్ గోవింద దర్శనం క్షణం యుగ శతమియం జాసం జీన వినా భవేత్. ভাগবতম আমার যে স্বরূপ স্থিতিটা জাগ্রত হব, যেমনি অন্তর ভিতরে আমার কামনাটা কামনাটা রয়েছে সেটা জাগ্রত করা, পুরুষ নারী দেখলা বেড়ে নারী সব নারী পুরুষ দেখলা বেড়ে বা তা কথাটা শুনলা বেড়ে সেটা জাগ্রত হয়ে যাবে, সেটা অছি কোটি অন্তর ভিতর অছি, সেটা তো গোটে শ্রবণ হয়ে যাচ্ছে, গোটে কাম বার্তা শুণুচ পটকি উদ্রেক হচ্ছে, সেটা আমার যে স্বরূপ স্থিতিটা আছে, আমার যে স্বরূপ স্থিতি অছি আমি হচ্ছে ভগবানকর দাস, সেটা বি উদ্রেক হব শ্রবণ মাধ্যমে। আমার স্বরূপ স্থিতি হল যেমি জন গোটে স্বর ধরি নিয়ে স্বরটা আমি ধরলে আমি কোণ স্বর ধারণ করছে না আত্মা, আমি আত্মা আমি স্বরটা ধারণ করছি, স্বর ধারণ করেদে পরে স্বর ধর্ম হল আত্মা, আত্মার ধর্ম কোণ সে কার সেবা করবে চায় পরমাত্মাঙ্কর, তুমি স্বর ধরিদেলে তেমন বর্তমানে আমি কোণ হলে আমি আত্মা স্বর হয়ে গেলে এই স্বর সবুলে চায় অন্য সেবা করে যা জন কাম করি তা খুশি করি, দেখো তুমি সমস্ত বি জগতের কে বসি না সমস্ত অন্য কু নিজ খুশি বেশি করি চেষ্টা করু নি কৃষ্ণঙ্কর ভগবান ইয়ে মায়া স্বরূপ স্থিতি কোণ আত্মা না আমি আমার আত্মা আমার স্বরূপ স্থিতি আত্মা মানে আমার কাম হল আমি পরমাত্মা সেবা করা, যেহেতু শরীর আমি শরীর বন্ধন আমি রয়েছে বর্তমানে পরমাত্মা সেবা করি পারু আমি নেচরটা কিন্তু সেয়া রয়েছে আত্মার, সেটা সর্বধর্মের রিফ্লেক্ট হচ্ছে প্রতিফলিত হচ্ছে, আমার সকলে কোণ কোণ আবশ্যক আছে কোণ করছে গোটে কাম করে দেখি, হ্যাঁ মন্দির মন্দির আমি তো রয়েছে মন্দির কাম করে দেখি আমি দেখুছি গুরু প্রেসিডেন্ট বৈষ্ণব মানে খুশি হলে কিনা বাইরে তো রয়েছে সব সব কাম করছে খটুছে আমি কিন্তু খুশি কার পনেরো জন খুশি হয়ে গেলে আমি খুশি সংসার বি সেয়া, সে মার্কেট যে ভালো পরিবা নিয়ে তা সে পরিবা আনিব সাইকেল মারিকি যাব তা মাতা দেখি দেল কোণ পরিবা আনলে পকা পরিবা গুড়া ভালো পরিবা আনে গলা তা মন দুঃখ হয়ে যে খুশি হয়ে গেল তার মন খুশি, এটা স্বরূপ ধর্ম জীব কেবে একা খুশি হয়ে পারে সে সবুলে সে অন্য কম খুশি দেখি খুশি হবে স্বরূপ ধর্ম, আমার যে স্বরূপ ধর্মটা রয়েছে সেটা তো আবরণ অবস্থা রয়েছে কোটা স্বর দ্বারা আবরণ হয়ে যাচ্ছে, এই ভাগবত কোণ করতে এই যে ভাগবত রহলে প্রভু অবতার নেলে শব্দ রূপরে শব্দ ব্রহ্ম রূপরে এই জীবর স্বরূপ বৃত্তিটা জাগ্রত করবে, বহু শ্রবণ করা পড়ে যার যেতে বদ্ধ অবস্থা যার যেতে বদ্ধতা আছে তা সেতে শ্রবণ করলে তার সে জিনিস গুড়াক তার উপরে যে কভরিং কুয়াছে কম কুয়াছে উপরে মানে যেটা আবরণ আবরণ গুড়া রয়েছে তাকে সেতে ছোট যাবে নড়িয়ারে নড়িয়ারে দেখুন কোণ হচ্ছে নড়িয়াটা উপরে উপরে কোণ রয়েছে উপরে রয়েছে যে প্লেন দেখুছ কোণ তা তলে যে কোণ রয়েছে সেটা কথা বলে আমার কোথায় কো না দেখলে তো তলকু তল তলকু তল আমি সেটা একাটা ছিড়ে উঠে আনুছে কেতটা আবরণ রয়েছে গোটে 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 তুমি কাটল দেখে গোটে গোটে সেটা আবরণ তারপর খাইছে আমার সে আমার এই আত্মা উপরে ভৌতিক আবরণটা পুরা টাইট হয়ে রয়েছে ভৌতিক চিন্তা বহু কত জন্মর আমি বিষয়কে ভোগি 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 গুড়া আসছে শ্রবণ কীর্তন ভগবান সেবা সমর্পণ প্রার্থনা সবু লাগিলা পরে ধীরে ধীরে এই আবরণ গুড়া উঠিব আর বিশেষ করে ভাগবত ভাগবত শ্রবণ সব সুন্দর আমি ভাগবত সকলে শ্রবণ করিবা কত সুন্দর কথা আমি আমি নিদ্রা লাগুছি আমি ক্লান্ত লাগুছি আমি চুদা লাগুছি গোপী মানুষের কি অবস্থা কৃষ্ণ ফেরিলে গোপীনাম পরমানন্দম আসিত গোবিন্দ দর্শনে ক্ষণম যুগ শতম ইবম যাসম যেন বিনা ভাবে যাহাঙ্ক বিনা তাঙ্কু গোটে ক্ষণ যুগ ভরি লাগুতা তোমার তাঙ্ক জীবনর কে থিলে লক্ষ্য তাঙ্ক জীবনর লক্ষ্য কে থিলে কৃষ্ণ জীবনর প্রীতি কোন থিলা কৃষ্ণ আউ কিছু ভালো না আউ কিছু তাঙ্ক জীবনর আনন্দ নথিলা এটি লিখলে না গোপীনাম পরমানন্দম চক্রবর্তী টিকার লিখুছন্তি পরমানন্দম ইতি মুক্ত প্রগয়া বিবুদ্ধ আনন্দস্য জাতি প্রমাণ প্রমাণ প্রমাণাভ্যা অধিকম আত্যন্তিকম এব না তো অপেক্ষিতম জ্ঞেয়ম কোণ বলে আচ্ছা এই পরমানন্দ অর্থাৎ মুক্ত প্রগ্রহ বৃত্তিরে জাতিগত ও পরিণামগত ভাবে আনন্দর আধিক্য আচ্ছা আত্যন্তিক কিন্তু আপেক্ষিক না আত্যন্তিক আনন্দ ପରିମାଣଗତ ଭାବେ ଜାତିଗତ ଭାବେ ମାନେ ଯୋଉ ଆନନ୍ଦଟା ଏଠି ଗୋଟେ ଶବ୍ଦ ନାହିଁ ଆନନ୍ଦ ଆଉ ଗୋଟେ ପରମାନନ୍ଦ ହେ ମାଧବ ସେ ପରମାନନ୍ଦ ଶବ୍ଦଟା ଲେଖିଲେ ଇଏ ଲେଖିଲେ ସେତେ ସମୟ ଲେଖିଲେ ପରମାନନ୍ଦ ପରମାନନ୍ଦ ଆତ୍ୟନ୍ତିକ ଗୋପୀମାନେ ଏତେ ଆନନ୍ଦ ହେଇଯାଉଥିଲେ ଆଉ କିଛି ଜୀବନର ଆମର ଆବଶ୍ୟକ ନାହିଁ ଆଉ କିଛି ଆବଶ୍ୟକ କୃଷ୍ଣଙ୍କୁ ଦର୍ଶନ କରିଥିଲେ ପରମାନନ୍ଦ ହେଇଗଲେ ମାନେ ଭଗବାନଙ୍କୁ କେମିତି ଭଲ ପାଇଯାଏ ଭାଗବତ ଆମ ସ୍ୱରୂପ ଧର୍ମଟା ଏଇଆ ଆମକୁ ସେଥିପାଇଁ ଆମକୁ କଣ ଯୋଉଟା ଆନନ୍ଦ ମିଳୁଛି ଗୋଟେ କ୍ଷଣ ଖାଇଦେଲେ ପାଟିକି ଭଲ ଲାଗିଲା ଆନନ୍ଦ ମିଳେ ତାପରେ ପୁଣି ଗଲା ଶୋଇଗଲେ ଟିକେ ଆନନ୍ଦ ମିଳିଲା ପୁଣି ତାପରେ ଦୁଃଖ ଆତ୍ମା ଖୋଜୁଛି କୋଉଟା ଆତ୍ମାର ଯୋଉ ସ୍ୱାଭାବିକ ବୋଲି ସେ ବୋଲି ପରମାନନ୍ଦ ସବୁବେଳେ କିନ୍ତୁ ଆନନ୍ଦ ରହିଛି ସେଇଟା କେବଳ ଭଗବତ କୃଷ୍ଣଙ୍କର ସମ୍ପର୍କରେ ଯେତେବେଳେ ଆମେ ଆସିବା କୃଷ୍ଣଙ୍କ ସହିତ ଆମର ପୁରା ଦୃଢ ସମ୍ବନ୍ଧ ହେଇଯିବ ମନ ଇନ୍ଦ୍ରିୟ ଏମାନଙ୍କର ଆବରଣ ଚିଦାବରଣ ସବୁ ଏଇ ଯୋଉ ଜଡ଼ାବରଣ ଉଠିଯିବ ଚିଦ ଅଂଶଟା ଜାଗ୍ରତ ହବ ସବୁ ଇନ୍ଦ୍ରିୟରେ ଆମର ଚିଦ ଅଂଶ ଅଛି ସେଟା ସବୁ ଆବରଣ ପଡ଼ିବ ଯେମିତି ଆଖିରେ ଚକ୍ଷୁରେ ଚିଦ ଅଂଶ ଅଛି ଚିଦ ଗୋଟେ ଟିଭିଟା ମୋବାଇଲଟା ଦେଖିଲେ କେତେ ଘଣ୍ଟା ଦେଖିପାରିବ ତୁମେ ପାଞ୍ଚ ଘଣ୍ଟା ଦଶ ଘଣ୍ଟା ଲୋକ ତ ଦେଖି ଦେଉଛନ୍ତି ସେ ଦଶ ଘଣ୍ଟା ତୁମେ ଠିଆ ହେଇକି ଦେଖ ଠାକୁରଙ୍କୁ ତୁମେ ଅଧଘଣ୍ଟା ବି ଦେଖିପାରିବନି ଆଉ ମୁଣ୍ଡ ବି ଦେଉ ମାନେ ସେଠି କଣ ବହୁତ କିଛି ଜିନିଷ ନା ସେଠି ଚେଞ୍ଜେବୁଲ ହଉଛି ବିଭିନ୍ନ କଥା ଆସୁଛି ଭଗବାନଙ୍କ ସମୟ ଦେଖିପାରିବେନି ଭଗବାନଙ୍କ କଥା ସମୟ ଶୁଣିପାରିବେନି ଭଗବାନ ନାମ କୀର୍ତ୍ତନ କରିପାରିବେନି କାରଣ ଇନ୍ଦ୍ରିୟ ଗୁଡାକ ଉପରେ କଣ ଜଡ଼ା ଆବରଣ ଗୁଡା ରହିଯାଇଛି ଯେତେ ଆମେ ଭଗବାନଙ୍କର ସେବା କରି ଶ୍ରବଣ କରି ଗୁରୁ ବୈଷ୍ଣବଙ୍କ କୃପା ପ୍ରାପ୍ତ ହବା ନାମ ଭଜନ କରିକି ସେ ଆବରଣ ଗୁଡା ଗୋଟେ ପରେ ଗୋଟେ ଉଠିବ ସେତିକି ଭଲ ଲାଗିବ ବୋଧ ନାମ ଆମକୁ ଭଲ ଲାଗୁନି କିନ୍ତୁ ସେଇ ନାମ ଆମକୁ ସ୍ୱାଦ ଲାଗିବ ସବୁ ଜିନିଷ ସ୍ୱାଦ କରାଯିବ ଆଚ୍ଛା ଚକ୍ରପତି ଲେଖିଲେ ଆଚ୍ଛା ଆଚ୍ଛା ନନୁ କାନ୍ତ ଗୋପ୍ୟା ଅସାଧାରଣ ଲକ୍ଷଣ ପରିଚୟତି କ୍ଷଣ ଆଚ୍ଛା ନନୁ କାନ୍ତ ଗୋପ୍ୟାଦି ଅସାଧାରଣ ଲକ୍ଷଣ ଗୋପୀମାନଙ୍କର ଯୋଉ ଅସାଧାରଣ ଲକ୍ଷଣ ରହିଲା ପତ୍ନୀ ଭାବରେ ଏଠି ସେଟା କହୁଛନ୍ତି ପରିଚୟ ଏତି ଆହ କ୍ଷଣ ମିତି ତାଙ୍କର ଅସାଧାରଣ ପରିଚୟ କଣ ଚକ୍ରପତି ଟିକାରେ ଲେଖିଲି ନା ଯେନ ଶ୍ରୀକୃଷ୍ଣ ବିନା ଯୁଗ ଶତମିବ ଏବ କ୍ଷଣସ୍ୟ ଯୁଗ ଶତମାନତ୍ୱ ରତି ପ୍ରେମ ସ୍ନେହ ମାନ ପ୍ରଣୟ ରାଗ ଅନୁରାଗ ମହାଭାବାନାମ ଉତ୍ତରୋତ୍ତର ପ୍ରେମ ଭୂମିକାୟାମ ଅନ୍ତିମସ୍ୟ ମହାଭାବସ୍ୟ ଲକ୍ଷଣତ୍ୱ ଉଜ୍ଜଳ ନୀଳମଣି ଦୃଷ୍ଟମ୍ୟ ମହାଭାଗବତ୍ୟା ବୃଷଭାନୁନନ୍ଦିନୀ ପ୍ରଭୃତୟ ଏବକେ ଏଟା କେଉଁ ସ୍ତରରେ ମାନେ ଗୋଟେ କ୍ଷଣଟା କଣ ଲାଗୁଛି ଯୁଗ ଭଳି ଲାଗୁଛି ଆଉ କୃଷ୍ଣଙ୍କ ଦର୍ଶନରେ ପରମାନନ୍ଦ ପ୍ରାପ୍ତ ହେଉଛି ସେଠିକି ଚକ୍ରବର୍ତ୍ତୀ ଲେଖିଦେଲେ ଏଇଟା ଗୋଟେ ମଣିଷ କଣ ବିଚାର କରି ଜାଣିବ ଗୋଟେ କ୍ଷଣଟା ଯୁଗ ଭଳି ଲାଗିବ ଆଉ ପରମାନନ୍ଦ ଯୋଉଠି ପ୍ରାପ୍ତ ହେବ ଏଟା କଣ ମଣିଷ ଜାଣିବ ସେ କହୁଛି ନା ଏଟା ଗୋପୀମାନଙ୍କର ସେ ଲେଖିଲେ ନା ଚକ୍ରବର୍ତ୍ତୀ ଗୋପୀନାମ କାନ୍ତା ଗୋପୀନାମ ଅସାଧାରଣ ଲକ୍ଷଣ କଣ ଅସାଧାରଣ ଲକ୍ଷଣ ରତି ପ୍ରେମ ସ୍ନେହ ପ୍ରେମ ପ୍ରଭୁ ଗଲା ତାପରେ ସ୍ନେହ ପ୍ରଣୟ ଏଠି କଣ ଲେଖିଲେ ସ୍ନେହ ଲେଖିଲେ ଏଠି କଣ ଲେଖିଲେ ରତି ପ୍ରେମ ସ୍ନେହ ମାନ ପ୍ରଣୟ ରାଗ ଅନୁରାଗ ମହାଭାବ ଗୋପୀମାନଙ୍କର ସ୍ଥିତି କଣ ମହାଭାବ ସ୍ଥିତି ଅନୁରାଗ ମହାଭାବ ଭାବ ମହାଭାବ ଏଇ ମହାଭାବ ସ୍ଥିତିରେ ସେମାନେ ରୁହନ୍ତି ମହାଭାବ ସ୍ଥିତିରେ ଏଇଟା ହେଉଛି ଲକ୍ଷଣ ଯୁଗାଇତାମ ନିମିଷଣ ଯୋଉଟା ଚୈତନ୍ୟ ମହାପ୍ରଭୁ କହିଲେ ଏବଂ ତା ମଧ୍ୟରେ ସେ କହୁଛି ତୁମେ ଉଜ୍ଜଳ ନୀଳମଣି ଦେଖିବ ଉଜ୍ଜଳ ନୀଳମଣି ଯୋଉ ରୂପଗୋସ୍ୱାମୀଙ୍କର ସବୁ ଲକ୍ଷଣ ମହାଭାବର ଲକ୍ଷଣ କଣ ରତିର ଲକ୍ଷଣ କଣ ସ୍ନେହର ଲକ୍ଷଣ କଣ ପ୍ରେମର ଲକ୍ଷଣ କଣ ବହୁତ ଉନ୍ନତ ଗ୍ରନ୍ଥ ସେସବୁ ତୁମେ କିଛି ବୁଝିପାରିବେନି ଆମେ ଗୋଟେ ମୁଁ ଥିଓରିଟିକାଲ ତୁମେ କହ ପ୍ରେମର ଲକ୍ଷଣଟା କଣ ତୁମକୁ ପ୍ରେମଟା ନାହିଁ ତୁମେ କଣ କେବଳ ଆମେ ଶ୍ରବଣ କରୁଛୁ କାହିଁକି ସେଇ ସେଇ ଟପିକଟା ଆସୁଛି ଆମେ ଏଟା ଶ୍ରବଣ କରୁଛେ କାହିଁକି ଏଇଟା ଆମର ଆଚିଭମେଣ୍ଟ ଆମେ ଏଟା ପ୍ରାପ୍ତ ଆମେ ପ୍ରାପ୍ୟ ବସ୍ତୁ ସାଧ୍ୟ ବସ୍ତୁ ସେଇଟା ସେ ପବ୍ଲିକରେ କେବେ ବି କୌଣସି ସେଟା ଆମର ଆଲୋଚ୍ୟ ବସ୍ତୁ ନୁହେଁ ପ୍ରେମ ସ୍ନେହ ମାନ ପ୍ରଣୟ ରାଗ ଅନୁରାଗ ଭାବ ମହାଭାବ ମହାଭାବସ୍ୟ ଲକ୍ଷଣ ମିତି ଉଜ୍ଜଳ ନୀଳମଣି ଦୃଷ୍ଟମତ୍ୟା ମହାଭାଗବତ ବୃଷଭାନୁନନ୍ଦିନୀ ପ୍ରଭୃତ ଏବଂ ବୃଷଭାନ ରାଧାରାଣୀଙ୍କର ଏଇ ଯୋଉ ଗୋପୀମାନଙ୍କ ସହିତ ରାଧାରାଣୀମାନଙ୍କର ରାଧାରାଣୀ ଆଦି ରାଧାରାଣୀଙ୍କର ଭାବ ସବୁ ଏଇ ମହାଭାବସ୍ତର ଅଧରଣୀ ଗଲେ ସର୍ବୋଚ୍ଚ ସ୍ତୁତି ଅଧିରୂଢ଼ ମା ଉପରେ ଅଧିରୂଢ଼ ମା ଭାବ ତାପରେ ମାଦନାକ୍ଷ ମହାଭାବ ତାପରେ ମଦନାକ୍ଷ ମହାଭାବ ତାପରେ ମାଦନାକ୍ଷ ମହାଭାବ ରାଧାରାଣୀଙ୍କ ସ୍ଥିତି ସେ ଅଦିତ୍ୟ ସେଠି ସ୍ଥିତିକି ଯାଇପାରିବେ ଗୋପୀମାନଙ୍କର ସ୍ଥାନ ଗୋଟେ କ୍ଷଣ ଦେଖିକି ତାଙ୍କୁ ଯୋଗ ଭଳିଆ ଲାଗୁଥିଲା ସମୟର କେତେ ବଡ ଦୁରୁପଯୋଗ ଆମର ହୋଇଯାଉଛି ଗୋଟେ ନିଦ୍ରା ଆମେ ଶୋଇବାକୁ ପଡୁଛି ଶୋଇବାକୁ ପଡୁଛି କି ନାହିଁ ଶୋଇ ନ ଶୋଇଲେ ଆମେ ସ୍ୱର ରକ୍ଷା କରିପାରିବାନି ଆମର ଏମିତି ଅବସ୍ଥା ନ ଖାଇଲେ କ୍ଷୁଦରେ ଟିକେ ଲାଗିଲେ ତୁ କମିଗଲା ବେଳକୁ ତୁମେ କଣ ଆଉ ଜ୍ଞାନ ରହୁଛି ଜ୍ଞାନ କିଛି ରହୁନି ଚିଡ଼ା ଲାଗି ବିରକ୍ତ ଲାଗି ତ ମୁଣ୍ଡ ପାଗଳ ହେଇଛି ଜପ ହବ କଣ କରିବୁ ଖାଲି ଉପବାସ ଯୋଉ ଦିନ ଆସୁଛି ଏକାଦଶୀ ଆସୁଛି କଣ ମନକୁ ଦୁଇ ତିନି ଦିନ ଆଗରୁ ବୁଝା ହଉଛି ମୁଣ୍ଡକୁ ବୁଝାବୁଝି କରି ରଖା ହଉଛି ନା ଆଉ ମୁଣ୍ଡ ବୁଝିଯାଉଛି କାଲି ହଉଛି ଏକାଦଶୀ ମିଳିବନି ମନ ତାର ଚୁପଚାପ ରହିଲା ଆଜି ତ ଆଜିଠୁ କହିଲାଣି ଯେ ଆଉ ହେଲେ ଏକାଦଶୀ ଆଉ ଲୋକ ଦେଖୁନ ଆଗରୁ ଖାଲି ବସ୍ତର ପଚାରେ କେବେ ପାରଣା ପାରଣା କେବେ ଏକାଦଶୀ ମନଟା ଗଲେ ଗୋଟେ ବୁଝିକି ରଖିବା କଥା କଣ ଏଇ ଯୋଉ ସର ଧର୍ମଟା ରହିଛି ଏତେ ଜୀବକୁ ଗୋଟେ ତାକୁ ଧରିକି ରଖିଛି ସେ ତା ବାହାରୁ କଣ ଯିବ ତା ସୀମା ବାହାରେ ନାହିଁ ତାର ତାକୁ ହାତରେ ନାହିଁ ସୁକାମ ଏଇଟା ଆପଣ ସବୁ ବୁଝିବ କେମିତି ସେ ସ୍ଥିତି ମହାଭାବ ସ୍ଥିତି କଣ କେମିତି ସେ ଆହାର ଦରକାର ନିଦ୍ରା ଦରକାର ପୁଣି ତା ଦେହରେ ସ୍ୱର ଚିନ୍ତା କେତେବେଳେ କାହାର ମନରେ କାମ ଚିନ୍ତା ଆସୁଛି କେତେବେଳେ କଣ ଆସୁଛି କ୍ରୋଧ ଆସୁଛି ଲୋଭ ଆସୁଛି କେତେ କୋଉଠି ସ୍ୱରରେ ଜିନିଷ ଅଛି କିନ୍ତୁ ଆମେ ଏଇ ଯୋଉ ଭାଗବତ ଶ୍ରବଣ କରୁଛେ ଆମେ ଏଥିରୁ କେବଳ ଅନୁଭବ ବା ସଦଗୁରୁଙ୍କର କୃପା ପ୍ରଭୁ ବା ଆଚାର୍ଯ୍ୟମାନଙ୍କର କୃପାକୁ ନିର୍ଭର କରିକି ଆମେ ଉପଲବ୍ଧି କରିବା ଦରକାର ଆମର ସ୍ଥିତିଟା କେତେ ଜଘନ୍ୟ ସ୍ଥିତି ଆମେ କେତେ କଣ ରହିଛେ ତଳେ ରହିଛେ ଆମର ପ୍ରାପ୍ୟ ବସ୍ତୁ ଯୋଉଟା ସେଟା କେତେ ଉପରେ ଅଛନ୍ତି ସମୟଟାକୁ ଆମେ ନଷ୍ଟ କରିଦଉଛେ ଗୋଟେ ସମୟ ଚାଲିଗଲା ଆମେ ତା ପାଇଁ ଚିନ୍ତା କରୁନା କିନ୍ତୁ ତାଙ୍କ ଗୋଟେ କ୍ଷଣଟା ଯୋଗ ଭଳିଆ ଲାଗୁଥାଏ ତାହେଲେ ଜଣେ ଭଗବାନଙ୍କୁ ପାଇବାକୁ ହେଲେ ଭଗବାନ ପାଖରେ ରହିବାକୁ ହେଲେ ତାର କେତେ ଗୋଟେ ଯୋଗ୍ୟତା ଦରକାର ସେ ଯୋଗ୍ୟତା ହିସାବରେ ଆମର କଣ ସ୍ଥିତିଟା ରହିଛି ଗୋପୀମାନେ ଏଭଳି ଚକବାଦ ଲେଖିବେ ଉଜ୍ଜଳ ନିର୍ମାଣ ତୁମେ ଦେଖିନବ କେମିତି ଗୋଟେ ଯୁଗ ଏ ମହାଭାବ ସ୍ଥିତିରେ ଗୋଟେ ଯୁଗ ଭଳି ଲାଗୁଥିଲା ତାଙ୍କୁ ଗୋଟେ କ୍ଷଣ କୃଷ୍ଣଙ୍କୁ ଦର୍ଶନ କରିଦେଇକି ତାଙ୍କୁ ପରମାନନ୍ଦ ପ୍ରାପ୍ତ ହେଇଗଲେ ଆନନ୍ଦ ଗୋଟେ କଣ ଅଛି ଜଗତରେ ଆମର ଯେତିକି ବଧବସ୍ଥା ଅଛି ସେତିକି ବହୁତ ଜିନିଷଟା ଆନନ୍ଦ ଲାଗୁଛି ବଧବସ୍ଥାଟା ତୁମର ଆନନ୍ଦ କଣ ଖାଇବା ବୁଲିବା ଏଇଟା ଗୋଟେ ଆନନ୍ଦ ନା ଆଉ ବୁଲିବାକୁ ଗଲେ ଯାହା ଚାରି ଦିନ ପାଞ୍ଚ ଦିନ ବୁଲିକି ଆସିବ କୁଆଡ଼େ ଚାଲ କଣ ଲାଗିବ ଭଲ ଲାଗିବ ନା ନାହିଁ ଏହା ଟିକେ ସ୍ପିରିଚୁଆଲ ଡ୍ୟୁଟି ନାହିଁ ରେସ୍ପନ୍ସିବୁଲ କିଛି ନାହିଁ ମନଟା କଣ ହେଇଛି ତୁମର ଖୋଲା ହେଇଗଲା ଦାୟିତ୍ୱ କିଛି ରହିଲାନି ସେଟା ସବୁ ଭଲ ଲାଗିବ ପ୍ରଥମ ସେଟା ସବୁ ଭଲ ଲାଗେ ଏତେ ଟାଇଟ୍ ରହିବ ଏତେ ବନ୍ଧନ କିଛି ନାହିଁ କୁଆଡ଼େ ନାହିଁ କଣ ନାହିଁ ଏସବୁ ଆଜିକାଲି ଦେଖ କଣ କରାଯାଉଛି ଯାତ୍ରା ଟୁର୍ ଏସବୁ କରିବାକୁ ପଡୁଛି ଆଉ ଗୋଟେ ସାଧାରଣ ଲୋକ ସେ ଜାଣିନି ନା ଆନନ୍ଦ ମାନେ କଣ ଆଉ ଖାଇବା ବୁଲିବା ଏଠିକି ଯିବା ଦେଖିଲେ ଦେଖିବା ଗୋଟେ ଜାଗାରେ ଗୋଟେ କଣ ପଡିକି ରହିବା ସେ ଆନନ୍ଦ ଆଉ କିଛି ଜାଣିନି ନା ଏଇଟା ହଉଛି ଆନନ୍ଦ ଏଇ ଯୋଉ ଆଧ୍ୟାତ୍ମିକ ଆନନ୍ଦ ଗୋଟେ କୃଷ୍ଣଙ୍କ ପାଖରୁ କେବଳ ମିଳେ କୃଷ୍ଣ ସମ୍ବନ୍ଧରୁ ମିଳେ ଆଉ କେଉଁଠି ନାହିଁ କିଛି କୃଷ୍ଣ ସେବାରୁ ମିଳେ ସେଟା ଗୋଟେ ସାଧାରଣ ଜୀବ ସେ ବୁଝିପାରିବେନି ତାଙ୍କର ବୁଲାବୁଲି ଦରକାର ଗୋଟେ ବୁଲି ବାହାରକୁ ଯିବା ବୁଲି ଆସିବା ଏଇଟା କରିବା ସେ କରିବା ଯାହାର ଯେତେ ଯାହାର ଭଗବାନଙ୍କ ସହିତ ସମ୍ବନ୍ଧଟା ଯେତେ ଯାହାର ଯେତେ କମ୍ ସମ୍ବନ୍ଧ ତା ସହିତ ମନ ସଞ୍ଚୟ ତୁମର ସମ୍ବନ୍ଧ ଜ୍ଞାନ ହେଲେ ତ ମନଟା କଣ ହବ ସ୍ଥିର ହେଇଯିବ ଆଉ ତୁମେ ସେ ଚିନ୍ତା କରିବା ବାଧ୍ୟ ହବ ଆଉ ଏଇ ଯିଏ ବିବାହ ହେଇଗଲା ସେ ଚଞ୍ଚଳ ହେଲେ ଚଳିବ ଆଉ ବାଡ଼େ ହବ ସ୍ତ୍ରୀ ଆଉ ତା କହିବ ମୁଁ ଦୁଇ ଦିନ ରହିବ ତାର ଉଠି ବୋଳେ କୁଆଡେ ପଳେଇବ ସେ ଆସିକି ପହଞ୍ଚିଲେ ମୁଁ ଯାଉଛୁ ବାପ ଘରୁ ତୁ ରୋଷେଇ କରିକି ଦାୟିତ୍ୱ ନଉଛି ନା ନାହିଁ କୁଆଡେ ଯାଇପାରିବେନି ପଘା ଏ ଯେ ପଘାରେ ଖଣ୍ଟି ବାର ଦଉଛ ଗାଈକି ଗାଈ କଣ କରିବ ଘୁରି ଘୁରି କୁଆଡେ ଯିବ ସେ ସେଇଠିକାରେ ଘୁରୁଥିବ ସେ ଖୁଣ୍ଟିଟା ମରା ହେଇଥିବ ସେଇ ଚାରିକରେ ଘୁରୁଥିବ ବୁଲା ବୁଲି ନାହିଁ ଯୁଆଡେ ଯିବ ବୁଲିବ ତ ସ୍ତ୍ରୀକି ଧରିକି ଯା ଯା ଛୁଆକୁ ଧରିକି ଯା ପୁଣି କୁଆଡେ କଣ ଟ୍ରେନ୍ ବସ୍ କୁଆଡେ ବସ୍ କଣ କର କୋଉଠି ର ବାସ୍ ତାଙ୍କର ଫ୍ରି ନାହିଁ ଆନନ୍ଦ ଜୀବର ଯୋଉ ଆନନ୍ଦ ଜୀବ ଯୋଉ ଖୋଜୁଛି ସେ ଯାଉ କଣ କଣ ବୁଲିବାକୁ ଇଚ୍ଛା ହଉଛି ବୁଲ ତେଣୁ ଯାହାର ଯେତେ ମନ ଚଞ୍ଚଳ ଯାହାର ସମ୍ବନ୍ଧ ଜ୍ଞାନଟା ଯେତେ ଭଗବାନ ଗୁରୁକୃଷ୍ଣ ସମ୍ବନ୍ଧ ତୁମର ହେଇପାରୁନି ମାନେ ତୁମ ମନ ଚଞ୍ଚଳ ହବ ସବୁବେଳେ ମନ ଚଞ୍ଚଳ ରହିବ ଦାୟିତ୍ୱବୋଧ କିଛି ଲାଗିବନି ଭଲ ସବୁ ଜିନିଷକୁ ଦାୟିତ୍ୱ ନେବା ପାଇଁ ଇଚ୍ଛା ହବନି କୌଣସି ଜିନିଷକୁ ଦାୟିତ୍ୱ ନେବା ପାଇଁ ଇଚ୍ଛା ହବନି କାହିଁକି ତୁମ ମନଟା ଚଞ୍ଚଳ ନା ସମ୍ବନ୍ଧ ଜ୍ଞାନଟା ହେଇପାରୁନି ନା ଯିଏ ଯିଏ ସଂସାର କରୁଛି ସେ ଦାୟିତ୍ୱ ନ ନବ ସେ ସମୁଦ୍ର ରଖିପାରିବ ଛୁଆ ପିଲା କି ତାଙ୍କ ତ ରହିବେନି ଏଇଠି କଣ ଭଗବତ ସମ୍ବନ୍ଧରେ ତୁମର ନ ହେଇପାରିଲେ ମନ ବହୁତ ଚଞ୍ଚଳ ହବ, ଇତର ଆନନ୍ଦ ପଛରେ ସବୁବେଳେ ମନ ଧାପମାନ ହବ, ଇତର ଆନନ୍ଦ ଆଉ କିଛି ଦରକାର, କିନ୍ତୁ ଆନନ୍ଦ ହଉଛି କେବଳ ଏଇ ଗୋଟେ ଜୀବନର କେବଳ ଗୋଟେ ଆନନ୍ଦ ହଉଛି ଭଗବାନଙ୍କ ସମ୍ପର୍କ, ଭଗବାନଙ୍କର ସେବା, ଭଗବାନଙ୍କର ନାମ। ଏଇଟା ଯେତେବେଳେ ହୃଦୟଙ୍ଗମ ତୁମର ହବ ବା ସାଧୁଗୁରୁଙ୍କ ସେବାରେ ରହିକି ଭଗବାନଙ୍କର ସେବାରେ ରହିକି ପ୍ରଭୁପାଦ ଆଚାର୍ଯ୍ୟ ମାନଙ୍କ କୃପାରୁ ଯେତେବେଳେ ତୁମେ ଜାଣିପାରିବ, ସେତେବେଳେ ଜାଣିବ ଜୀବନର ସେବା ଧନ ବା ସେବା ଧର୍ମ ଏ ହେଉଛି ପ୍ରକୃତର ଆନନ୍ଦ, ଭଗବାନଙ୍କ ସେବାରେ ଆନନ୍ଦ। ଭକ୍ତନାଟକୁ ସେଟା ଲେଖିଲେ ନା ସେ ତାଙ୍କ ପଦରେ ଆଉ ଭକତି ବିନୋଦ ତୁମାର ସେବାରେ ଆନନ୍ଦ ଡୁବିଆ ତୁମାର ସେବାରେ ତରେ, ମୁଁ ଡୁବ ମାରିଦେଇକି ତରି ଯାଉଛି। ପାଣିରେ ଯୋଉ ବୁଡ଼ନ୍ତି ଲୋକ କଣ କରିବେ, ବୁଲାବାଲା ସେଠି ବୁଡ଼ିବେ ଯାଇକି ଉଠି ପଡ଼ିବେ କୂଳରେ, ମୁଁ ଏସବୁ ଭବସାଗରୁ ପାର ହେବି ତୁମ ସେବା କରିକି। ସେବାରେ କଣ ତୋର ଗୋଟେ ସୁଖ ବାସନାଟା ଆସିବ ଧୀରେ ଧୀରେ, ପ୍ରଥମେ ତୁମକୁ କଷ୍ଟ ଲାଗିବ, ତାପରେ ତୁମ ସୁଖ ବାସନା ଆସିବ। ଗୋଟେ ଫୁଲଟାକୁ ଦେଖିଦେଲେ କଣ କଣ ଇଚ୍ଛା ହବ, ସେଟା ଭଗବାନ ପାଖରେ ଲାଗିଲା, ସେଟା ଭଗବାନ ଦେହରେ ଲାଗିବ, ତମେ ଦେଖିଦେବ ତୁମକୁ ଆନନ୍ଦ ଲାଗିବ। ବର୍ତ୍ତମାନ କଣ ଆନନ୍ଦ ଲାଗିଲା, ଫୁଲ ଆନନ୍ଦ ଲାଗିଲା ନା କୃଷ୍ଣ ଆନନ୍ଦ ଲାଗିଲେ? ଲୋକ ଆସୁଛନ୍ତି ଆମ ବଗିଚା ଦେଖୁଛନ୍ତି, ଆଜ୍ଞା ବଢିଆ ଗୋଲାପ ଫୁଲ ହେଇଛି, ସେ କାହାକୁ ଭଲ ପାଇଲେ, ଗୋଲାପ ଫୁଲଟା ଭଲ ପାଇଲେ, ଯିଏ ଗୋଲାପ ଫୁଲ ଲଗେଇଛି ସେ ତାହେଲେ ଭଗବାନଙ୍କୁ ଦେଲା, ସେ କାହାକୁ ଭଲ ପାଇଲା, ଭଗବାନ ମାଧବ ରାଧା ମାଧବ ବଢିଆ ଦେଖାଉଛନ୍ତି, ଭଗବାନଙ୍କୁ ଭଲ ପାଇଲା। ସେବାରେ ତୁମର ଧୀରେ ଧୀରେ ଆସିବ କଣ ପ୍ରୀତିଟା, ଆଉ ସେବାରେ ଯଦି ପ୍ରୀତି ନ ଆସିଲା ନାମର ବି ପ୍ରୀତି ଆସିବନି, ସମ୍ବନ୍ଧଟା ହେଇପାରୁନି ଆଉ ତ ନାମଟା କରିବେ କି ତାଙ୍କ ନାମ, ଖାଲି ଅଫିସିଆଲ ତୁମେ କଲା ଭଳିଆ କରୁଥିବ, ମନ କୁଆଡେ ଦୌଡ଼ୁଥିବ ପଳେଇ ଆସୁଥିବ, ପ୍ରୀତିରେ ତୁମ ମନଟା ତ ଫିକ୍ସ ହେଲାଣି କୃଷ୍ଣଙ୍କ ପାଖରେ। ତେବେ ନାମ ଆଚାର୍ଯ୍ୟ ମାନେ ଦୁଇଟା ଜିନିଷକୁ ରଖିଲେ, ସେବା କରିବ ନାମ କରିବ, ଗୁରୁଙ୍କ ସେବା କର ନାମ କର, ଭଗତ ବିନୋଦ ଆନନ୍ଦ ଡୁବିଆ ତୁମାର ସେବାରେ କରେ, ସବୁ ଚେଷ୍ଟା କରି ତବ ଇଚ୍ଛା ମୋତେ ଥାକିଆ ତମା, ମୁଁ ସବୁ ଚେଷ୍ଟା କରିବି ପୁରା ଲଗେଇଦେବି ମୋର ଏତି ତୁମର ଘରେ ମୁଁ ପଡ଼ିକି ରହିବି। ଏସବୁ ବୈଷ୍ଣବ ସିଦ୍ଧାନ୍ତର ସବୁ ଚରମ ଯାହା କୁହନ୍ତି ଚରମ ସ୍ଥିତି ସବୁ ସେ ସବୁ ପ୍ରକଟ କରେ, ସେ ସବୁ ଜାଣିଛନ୍ତି ନା ସେ ଜଗତର ସପ୍ତମ ଗୋସ୍ୱାମୀ ଭଗବାନଙ୍କର ନିଜ ଲୋକ ସବୁ। ଆଜି ଯେତେ ସେବା ସମ୍ବନ୍ଧର ତାର ସେବା ସମ୍ବନ୍ଧ ଯେତେ ଜୀବର ସେବା ସମ୍ବନ୍ଧ ଯେତେ ଶିଥିଳତା ହବ ତା ଜଡ଼ ବନ୍ଧନଟା ସେତେ ଦୃଢ଼ ହବ। ସେବା ସମ୍ବନ୍ଧରେ ତମ ଶିଥିଳ ହେଇଯାଉଛି ନା ଆଉ ମାନେ କଣ ଆକର୍ଷଣ ଗୋଟେ ଆସୁନି, ଜଡ଼ ସମ୍ବନ୍ଧରେ ଆଣେ ଲାଗିଯିବ ସାଙ୍ଗେ ସାଙ୍ଗେ, କୁଆଡେ ମୋ ବାପାର କଣ ହେଲା, ମୋ ମାର କଣ ହେଲା, ମୋ ଘର କଣ ହେଲା, ପଟକିନ ଲାଗିଯିବାଡେ ସେବା ସମ୍ବନ୍ଧରେ ତୁମର ଲାଗିପାରୁନି, କାରଣ ସେବା ସମ୍ବନ୍ଧଟା ତୁମର ହେଇଗଲେ ଭଗବାନ ସହିତ ସମ୍ବନ୍ଧଟା ଆସିବ, ସେବା ସମ୍ବନ୍ଧ ଶିଥିଳ ହେଲା ମାନେ ଜଡ଼ ସମ୍ବନ୍ଧ ଦୃଢ଼ ହେଇଯିବ, ମନ ଭଟକି ଯିବ ଆଉ ଆନନ୍ଦ କଣ ପାଇବ। ଏବେ ଆଉ ଏଠି କିଛି ଆନନ୍ଦ ତ ତୁମର ଯୋଉଠି ସମ୍ବନ୍ଧ ରହିବା, ଜଡ଼ ସମ୍ବନ୍ଧ ହେଇଗଲେ କୋଉ ଆନନ୍ଦ ଲାଗିବ, ଯୋଉଟା ଆନନ୍ଦ ଲାଗିବ ଏଇଟା କୋଉ ଆନନ୍ଦ ଲାଗିବ, ଆଉ ନାମ କେତେ ଆନନ୍ଦ ଲାଗିବ ନା ସେ ଆନନ୍ଦ କିଛି ଲାଗିବ। ବିଂଶ ଅଧ୍ୟାୟ ପରବର୍ତ୍ତୀ ଅଧ୍ୟାୟରେ ଗୋପୀମାନେ ଏଭଳି ଆନନ୍ଦ ହଉଛନ୍ତି, ଯୁଗଟା ଗୋଟେ ମୁହୂର୍ତ୍ତଟା ତାଙ୍କ ଯୁଗ ସମୟ ପ୍ରତୀୟମାନ ହଉଛି, ଏଇଟା ବର୍ଣ୍ଣନା କରି ସୁଖଦେବ ଗୋସ୍ୱାମୀ ବିଂଶ ଅଧ୍ୟାୟ ଆରମ୍ଭ କରି ଶିଶୁକ ବାଚ ତୟୋସ୍ତଦୂତଂ କର୍ମମ୍ ଦାବାଗ୍ନେ ମୁଖ୍ୟମାତ୍ମନମ୍ ଗୋପା ସ୍ତ୍ରୀଭ୍ୟୋ ସମାଚକ୍ଷୁ ପ୍ରଲମ୍ବବଧମେବ ଚ। ହେ ରାଜନ୍, ତୟୋସ୍ତତ ଅଦ୍ଭୁତମ୍ କର୍ମମ୍, ତୟୋସ୍ତତ ଅଦ୍ଭୁତମ୍ କର୍ମମ୍। ଆଚ୍ଛା, ଦୁଇଟା ଅଦ୍ଭୁତ କର୍ମ କଲେ, କଣ କଣ ଅଦ୍ଭୁତ କର୍ମ କଲେ, ଦୁଇଟା ଲୀଳା ଏକା ସାଙ୍ଗରେ ଗୋଟିଏ ଦିନରେ ହେଲା, କଣ ପ୍ରଳମ୍ବାସ୍ତ୍ରବଧ ଦାବାଗ୍ନିରୁ ରକ୍ଷା କଲେ, ତୟୋସ୍ତତ ଅଦ୍ଭୁତ କର୍ମ ଦାବାଗ୍ନି ମୁଖ୍ୟ ଆତ୍ମନମ୍ ଗୋପା ସ୍ତ୍ରୀଭ୍ୟୁ ସମାଚକ୍ଷୁ ପ୍ରଳମ୍ବବଧମୟ ବଛା। ଗୋପମାନେ ଗୋପୀଭ୍ୟୁ ନିଜ ମିତ୍ରାଦିଭ୍ୟୁ କଥା ସମାଚକ୍ଷୁ ସବୁ ଫେରିଲେ, ଫେରିକି କହିଲେ କୋଉଠି ବ୍ରଜରେ, ତାଙ୍କ କାହାକୁ କହିଲେ, ସଖାମାନେ ଗୋପୀମାନଙ୍କୁ କହିଲେ, ଆଉ କାହାକୁ କହିଲେ, ଆନନ୍ଦ କାହାକୁ ଲାଗୁଥିଲା ବେଶୀ, ସଖାମାନେ ପ୍ରତ୍ୟକ୍ଷ ସବୁ ଦେଖୁଥିଲେ କଣ କେମିତି କୃଷ୍ଣ ପ୍ରଣବାସକୁ ମାରିଲେ, ବଳରାମ ମାରିଲେ, ଅଘାସୁରକୁ ମାରିଲେ, କିନ୍ତୁ ବର୍ଣ୍ଣନା କରୁଥିଲେ କିଏ, ସେ ଯୋଉମାନେ ଦେଖିଛନ୍ତି ସେମାନେ ବର୍ଣ୍ଣନା କରୁଥିଲେ, ଶୁଣୁଥିଲେ କିଏ ଗୋପୀମାନେ ନନ୍ଦ ମହାରାଜ ବ୍ରଜବାସୀମାନେ। ଆଚ୍ଛା, ଆନନ୍ଦ କାହାକୁ ବେଶୀ ଲାଗୁଥିଲା, ବ୍ରଜବାସୀମାନେ ବେଶୀ ଆନନ୍ଦ ପାଉଥିଲେ, କାହିଁକି ଆନନ୍ଦ ପାଉଥିଲେ ନା ଯିଏ କହୁଛନ୍ତି ସିଏ ହେଉଛି ପ୍ରତ୍ୟକ୍ଷ ସାକ୍ଷୀ, କୃଷ୍ଣଙ୍କ ସାଙ୍ଗରେ ଥିଲେ, ଇଏ ଦେଖିଛନ୍ତି, ଇଏ ଲୀଳା କହୁଛନ୍ତି, ସେ ପୁରା ଆନନ୍ଦ ସାଗରରେ ଡୁବି ଯାଉଥିଲେ, ସେଠି ସବୁ ଶ୍ରବଣ କରିକି ପୁରା ଆନନ୍ଦ ସାଗରରେ ଡୁବି ଯାଉଥିଲେ, କାରଣ ଏଇଭଳି ଲୀଳା କରୁଛି ସବୁ ମନକୁ ଯାଇ। ପ୍ରତିଦିନ ମା ମାନେ ଗୋପୀମାନେ ସବୁ ଅପେକ୍ଷା କରି ରୁହନ୍ତି, ପହଞ୍ଚିଲା ମାନେ ସୁଦାମା ସୁବଳକୁ ଡାକି ଆଣନ୍ତି, କହିଲା ଆଜି କଣ କାନା କରୁଛି, ତେଣୁ ବ୍ରଜପୁରରେ ଆଉ କିଛି ଇତର ବାର୍ତ୍ତା ନଥିଲା, ରାତି ମାନେ ଏଇ କଥା ଆଜି ବ୍ରହ୍ମାସୁର କେମିତି ବରା ମାରିଲେ, କେମିତି କୃଷ୍ଣ ଦାବାନରୁ ଉଦ୍ଧାର କଲେ, କେମିତି ଗାଈ ଚରେଇଲେ, କେମିତି କଣ କଲେ, ରାତି ମାନେ କହିକି ଛୁଆ ଶୋଇଲେ ପୁଣି ସକାଳୁ ଉଠିଲେ। ତେଣୁ ଏମାନେ ଗୋପୀ ମାନେ ଚାହିଁକି ରହିଥିବେ, ଗୋପ ମାନେ ନନ୍ଦ ମହାରାଜ ଯଶୋ ଯଶୋ ଚାହିଁକି ରହିଥିବେ କେବଳ ଦିଟା କଥା ପାଇଁ, କଣ କୃଷ୍ଣ କେମିତି ଫେରିବେ ତାକୁ ଦେଖିବୁ, ଆଉ କଣ କୃଷ୍ଣ ଆଜି ବଣରେ କଲା ଶୁଣିବୁ। ଏଇ ସେଠି ଶ୍ରବଣ କୀର୍ତ୍ତନ, ଆଉ କିଛି ନାହିଁ। ବ୍ରଜପୁରରେ ଆଉ କିଛି ନଥିଲା, କେବଳ ସେ କୃଷ୍ଣ ବିଷୟରେ ଶୁଣୁଥିଲେ। ଗୋପୀ ଭିଉ ଏଠି କହିଲେ ନା, ଗୋପା ସ୍ତ୍ରୀ ଭିଉ ସମାଚକ୍ଷୁ ପ୍ରଳମ୍ବ ବୋଧମ ଏ ବଛ ସମାଚକ୍ଷୁ କଥା ମାସ ଗୋପୀ ଭିଉ ତଥା ସଖା ଭିଉ ନିଜ ମିତ୍ରାଦି ଭିଉ ନିଜ ମିତ୍ର ମାନଙ୍କୁ ଗୋପୀ ମାନଙ୍କୁ ସବୁ କହିଲେ। କିଏ ସଖା ମାନେ? ଗୋପ ବୃଦ୍ଧ୍ୟ ଗୋପ୍ୟ ତଦୁପାକରଣ ବିସ୍ମିତା ମେନି ରେ ଦେବ ପ୍ରବର କୃଷ୍ଣ ରାମ ବ୍ରଜମ ଗତ। ଗୋପ ବୃଦ୍ଧାଶ୍ଚ ଗୋପଶ୍ଚ ତଦ ଉପାକରଣ ବିସ୍ମିତା। ଗୋପ ବୃଦ୍ଧ ମାନେ ଆଉ ଆଉ କିଏ ଗୋପା ଗୋପୀ ମାନେ ଯେତେବେଳେ ଶୁଣିଲେ ଏ ଜିନିଷ ସେମାନେ ବିସ୍ମିତ ହେଇଗଲେ, କାରଣ ଏଇଭଳିଆ ଆକାଶକୁ ନେଇ ଉଠିକି ପଳୁଛି ଅସୁର, ତାକୁ ପୁଣି ବିଧା ମାରିକି ମାରିଦେଉଛନ୍ତି। ସିଏ ତ ତାଠୁ ବଡ ଅଦ୍ଭୁତ କାମ ହେଲା, ଚାରିଆଡେ ଅଗ୍ନି ଲାଗିଛି, ତାକୁ କୃଷ୍ଣ ପାନ କରିଦେଉଛନ୍ତି, କଣ କଥା? ସେଠି ସେ କହୁଛନ୍ତି ମେନିରେ ଦେବ ପ୍ରବର, ପ୍ରବର କିଏ କିଏ? କୃଷ୍ଣ ରାମ, ଏ ରାମକୃଷ୍ଣ ଏ ଦେବତା, ସେଇଠି ଶ୍ରେଷ୍ଠ ଦେବତା। ନା ଅଗ୍ନିପାନ କିଏ କରିବ? ଆକାଶରେ ଉଡିକି ଅସୁର କିଏ ମାରିବ? ଇଏ ଭାବିଲେ ବ୍ରଜମ ଗତ, ଏ ବ୍ରଜକୁ ଏଇ ଦୁଇ ବହୁତ ଶ୍ରେଷ୍ଠ ଦେବତା କିଏ ଏଇ ବ୍ରଜକୁ ଆସିଛନ୍ତି। ଦେବ ପ୍ରବର ଇତି ପ୍ରେମ ପ୍ରାବଲ୍ୟନ ସମ୍ବନ୍ଧସ୍ୟ ଦାଢ୍ୟ ପୂର୍ବପତ ମାଧୁର୍ଯ୍ୟ ଶିବ ପୋଷଣ ନ ତୁ ଐଶ୍ୱର୍ଯ୍ୟ ଜ୍ଞାନ ଜ୍ଞାନ। ଆଚ୍ଛା ଲେଖିଲେ, କାରଣ ଏଇଟା ଦେବ ପ୍ରବର କହିଥିଲେ କିଏ ପୂର୍ବ ଭଳି ପୂର୍ବରୁ କଣ କହିଥିଲେ? ପୂର୍ବରୁ ସଖା ମାନେ କଣ ଭାବୁଥିଲେ? ଇଏ ବି କୋଉ ଦେବତା? ସେ ଦେବତା ହେଲା ବି ଆମେ ଆମେ ବି ଦେବତା, ନହେଲେ ଆମ ସାଙ୍ଗରେ ସଖା କେମିତି ହେଲା? ଆମେ ବି ଅର୍ଡିନାରୀ ମଣିଷ ନୁହଁ, ଆମେ ଗୋପ ନୁହଁ, ଆମେ ବି ଦେବତା, ନହେଲେ ତାଙ୍କ ସାଙ୍ଗରେ ଆମ ବନ୍ଧୁ କେମିତି ହେଲା? ବର୍ତ୍ତମାନ ଗୋପ ଗୋପୀ ମାନେ ସେମିତି ସବୁ ଭାବିଲେ। ଏଠି ସେ କହୁଛନ୍ତି ଦେବ ପ୍ରବର ଇତି ପ୍ରେମ ପ୍ରାବଲ୍ୟନ, ପ୍ରେମର ଏତେ ପ୍ରବଳତା ହେଇଯାଇଛି। ସମ୍ବନ୍ଧସ୍ୟ ଦାଢ୍ୟାତ୍ ପୂର୍ବବତ ମାଧୁର୍ଯ୍ୟ ସେବ ପୋଷଣ ନ ତୁ ଐଶ୍ୱର୍ଯ୍ୟ ସେ ଜ୍ଞାନ ଜ୍ଞାନ। କେବେ ଭାବି ହଉଛି ନା ଐଶ୍ୱର୍ଯ୍ୟ ଜ୍ଞାନ ଚାଲିଗଲା, ଇଏ ହଉଛନ୍ତି ଦେବତା ବୋଲି? ଏଇ ଯୋଉ ଭାବନା ଦେବତା, ଇଏ ହଉଛନ୍ତି ଦେବତା, ଏଟା ତାଙ୍କର ମାଧୁର୍ଯ୍ୟକୁ ଆହୁରି ପୋଷଣ କଲା, ଆହୁରି ତାଙ୍କୁ ପୋଷଣ କଲା। ତତ୍ କାର୍ଯ୍ୟ ସମ୍ବନ୍ଧ ଶୈଥଲ୍ୟ ତତ୍ ସଂଯୋଗ କୁତ୍ରାପି ଅଶ୍ରବଣାତ୍। ଯଦି ତାଙ୍କର ଏଇ ଐଶ୍ୱର୍ଯ୍ୟ ଜ୍ଞାନ ଆସିଥାନ୍ତା, ତାହେଲେ କେବେ ବି ସେ କହୁଛନ୍ତି ଆମେ ଚକ୍ରବାଦ କହୁଛନ୍ତି କେବେ ବି ଆମେ ଭାଗବତମରେ ବା କୌଣସି ଶାସ୍ତ୍ରରେ ଦେଖିଛେ କି ବ୍ରଜବାସୀ ମାନଙ୍କର ଏଇସବୁ ଲୀଳାକୁ ଶ୍ରବଣ କରି ଦର୍ଶନ କରି ତାଙ୍କ ପ୍ରେମ ଶିଥିଳ ହେଇଯାଇଛି କୃଷ୍ଣଙ୍କ ଭଗବାନ ବୋଲି ଭାବିଛନ୍ତି? ସଖାମାନେ କାନ୍ଧରେ ଚଢେଇ ନାହାନ୍ତି କି? ୟାପରେ ସଖାମାନେ କଣ ଖେଳି ନାହାନ୍ତି କି? ସଖାମାନେ କଣ କୃଷ୍ଣଙ୍କୁ ଗାଳି ଦେଇନାହାନ୍ତି କି? ଛଡେଇ ଖାଇନାହାନ୍ତି କି? ଯଦି ତାଙ୍କୁ ଦେବତା ବୋଲି ଜ୍ଞାନ କରୁଥିଲେ, ତାହେଲେ ପୁଣି ପୁଣି ସେଇ ସମ୍ବନ୍ଧ ପ୍ରେମ ସମ୍ବନ୍ଧରେ କେମିତି ସଖ୍ୟ ସମ୍ବନ୍ଧରେ ଉଠିଲେ? ଯଶୋଦା କଣ ସ୍ତନ୍ୟପାନ କରିବା ବନ୍ଦ କରିଦେଇଥିଲେ? ଗୋପୀମାନେ କଣ କୃଷ୍ଣଙ୍କ ଚୋର ବୋଲି ଡାକୁନଥିଲେ ଏଇ ଦେବତା? ନାଇଁ ନାଇଁ, ତାଙ୍କର ଜ୍ଞାନ ନଥିଲା, କୌଣସି ପ୍ରମାଣ ବି ନାହିଁ ସଖ୍ୟ କହୁଛନ୍ତି। ଐଶ୍ୱର୍ଯ୍ୟ ତାଙ୍କର ଆସିଲାନି, ବରଂ ପୂର୍ବ ଅବତ ମାଧୁର୍ଯ୍ୟ ସେବ ପୋଷଣ, ମାଧୁର୍ଯ୍ୟ ତାଙ୍କର ଆହୁରି ବଢିଗଲା। କାହା ପ୍ରତି? କୃଷ୍ଣଙ୍କ ପ୍ରତି। ତତଃ ପ୍ରାବର୍ତ ତମ ପ୍ରାଭୁଟ ସର୍ବସତ୍ ସମୁଦ୍ଭବାମ ବିଦ୍ୟୁତ ମାନ ପରିଧି ବିସ୍ଫୁଜିତନ ବିସ୍ଫୁଜିତନ ଭସ୍ତଲାହା। ହେ ରାଜନ, ଗ୍ରୀଷ୍ମ ଋତୁର ଅବସାନରେ ବର୍ଷା, ଗ୍ରୀଷ୍ମ ଋତୁ ସରିଗଲା, ପୂର୍ବରୁ କଣ ଥିଲା? ବୃନ୍ଦାବନରେ ସବୁବେଳେ ବସନ୍ତ ଥିଲା, କିନ୍ତୁ ସେ ଲୌକିକ ସମୟ କଣ କୁହାଯିବ, ତାତ୍କାଳିକ ସମୟର ବର୍ଣ୍ଣନା ଦଉଛନ୍ତି। ଗ୍ରୀଷ୍ମ ସମୟ ସରିଗଲା, ବର୍ତ୍ତମାନ ବର୍ଷା ଋତୁ ଆସିଲା। ଆଉ ସର୍ବଜାତିର ପ୍ରାଣୀର ଉଦ୍ଭବ ଲେଖିଲେ ନା, ପ୍ରାବୁଟ ସର୍ବସତ୍ ସମୁଦ୍ଭବ। ଆକ୍ଚୁଆଲି ବର୍ଷା ଦିନ ହଉଛି ସବୁ ଜୀବର, ସବୁ କୀଟ ପଶୁ ପକ୍ଷୀ ସମସ୍ତଙ୍କ ପାଇଁ ବର୍ଷା ଦିନ ହଉଛି ଭଲ। କିନ୍ତୁ ପଶୁପକ୍ଷୀ ମାନେ ସର୍ପ ମାନେ ସମସ୍ତେ ଖାଦ୍ୟ ପାଇଲେ, ବୃକ୍ଷମାନେ ଜଳ ପାଇଲେ, ଲୋକ ଧାନ ଚାଷ କଲେ, ସେଥିପାଇଁ ଲେଖିଲେ ପ୍ରାବୁଟ ସର୍ବସତ୍ ସମୁଦ୍ଭବ, ସବୁ ଜୀବର ଉଦ୍ଭବ ହବ। ବିଦ୍ୟୁତ ମାନମ ପରିଧି ବିସ୍ଫୁଜିତ ନଭସ୍ତଲା ତତ୍ ଗ୍ରୀଷ୍ମାନ୍ତରମ ସର୍ବେଷାମ ସତ୍ମାନମ ପ୍ରାଣୀନାମ ସମୁଦ୍ଭବ ଉତ୍ପତ୍ତି ଜୀବନଶ୍ଚ ସହ ପ୍ରାବୁଟ ବର୍ଷା ପରିଧି ଚନ୍ଦ୍ର ଅର୍କୟ ମଣ୍ଡଳମ ବିସ୍ଫୁଜିତ ଗର୍ଜିତ ପ୍ରଯୁକ୍ତ ନଭସ୍ତଲମ ଯଶ୍ୟାସ। ଯେ ବୃନ୍ଦାବନର ସଭାକୁ ବର୍ଣ୍ଣନା କରିବାକୁ ଯାଇକି ସେ ବର୍ଣ୍ଣନା କରୁଛନ୍ତି ଯେ ସବୁ ପ୍ରାଣୀଙ୍କୁ ପୋଷଣ କରିବା ବା ଆନନ୍ଦ ବା ବୃଦ୍ଧି କରିବାର ସମୟ ହେଲା କେଉଁଟା ବର୍ଷା ସମୟ ଆସିଗଲେ ଏଣେ ସବୁବେଳେ ଆକାଶରେ ବିଦ୍ୟୁତ ଗମ୍ଭୀର ସ୍ୱରରେ କଣ ମେଘ ଗର୍ଜନ କରୁଛି ବିଦ୍ୟୁତ ପଡୁଛି ଏ ଯୋଉ ଶୋଭାଟାକୁ ବର୍ଣ୍ଣନା କରୁଛନ୍ତି ଏ ଅଧ୍ୟାୟରେ ଚାଲିବ ବର୍ତ୍ତମାନ ବର୍ଷାର ବର୍ଣ୍ଣନା ବର୍ଷା ଋତୁର ବର୍ଣ୍ଣନା ସୁଖଦେବ ଘୋଷଣା ଦେବେ ବହୁତ ବଡ ସୁନ୍ଦର ଭାବରେ ତୁଳନା କରିକି ସବୁ ଚକ୍ରବର୍ତ୍ତିକାର ରଚନା କରିବେ ଏ ବୃନ୍ଦାବନରେ ଭଗବାନ କୃଷ୍ଣଙ୍କର କିଭଳି ଶ୍ୟାମସୁନ୍ଦରଙ୍କର ସଖାମାନଙ୍କ ସହିତ ଲୀଳା ସବୁ କରୁଛନ୍ତି କେତେ ଆନନ୍ଦ ରହୁଛନ୍ତି ଆମକୁ ସବୁ ଏ ବାର୍ତ୍ତା ଭାଗବତଙ୍କୁ ଜଣାଉଛନ୍ତି ବିପରୀତ ମାନେ ବିପରୀତ ଦିଗରେ ଗୋଟେ ଲୋକ ଯାଉଛି ଗୋଟେ ଲୋକଟା ବିପରୀତ ଦିଗରେ ଯାଉଛି ସେ ତୁମଠୁ କଣ ହବ ଯେତେ ବିପରୀତ ଦିଗରେ ଯିବ ସେ କଣ ହବ ତୁମ ଡାକଟା ତୁମ ଦୃଷ୍ଟିଟା ସେ ଦୂରେଇ ଯାଉଛି ନା ତୁମେ ଡାକୁଥିବ ସେ ଯେତେ ଦୂରକୁ ପଳେଇବ ଆଉ ଶୁଭିବନି ତୁମ ଦୃଷ୍ଟିଟା ବିପରୀତ ଦିଗରେ ଚାଲିଗଲା ନା ଆମେ କଣ ଆମେ ଆମେ ଯୋଉ ଶାସ୍ତ୍ରଙ୍କୁ ଜାଣିପାରୁନେ ଭାଗବତଙ୍କୁ ଭଗବାନଙ୍କୁ ଯୋଉ ଜାଣିପାରୁନେ ବହୁ ଜନ୍ମରୁ ଏଟା ବହୁ ଜନ୍ମରୁ ଆମେ ବିପରୀତ ଦିଗରେ ଚାଲୁଥିଲେ ବିପରୀତ ଦିଗରେ ଗୋଟେ ଆମେ ଏଇଠି ଦେଖୁଛେ ଗୋଟେ ଲୋକକୁ ତା ରୂପଟା ଦେଖିବାନି ଗୋଟେ ଲୋକଟେ ଯାଉଛି ତାକୁ ଡାକିବ ତୁମେ ଡାକି ତୁମେ ଚିତ୍କାର କରି ତୁମେ ମରିଗଲେ ତୁମେ ଶୁଣିପାରିବି କି ସେ 5 କିଲୋମିଟର ଦୂର ଅଛି ତୁମେ ଦେଖିପାରୁଛ କାଲି 2 କିଲୋମିଟର ଦୂର 3 କିଲୋମିଟର ଅନାଦି କାଳରେ ଭଗବାନ ଏଭଳି ଗୋଟେ ଜୀବକୁ ଡାକୁଛନ୍ତି ଯିବ ମୋର ଅଂଶ ଯିବ ମୋର ଅଂଶ ଯିବ ମୋର ଅଂଶ ଯିବ ଶୁଭୁନି ସେ ତ ବିପରୀତ ଦିଗରେ ଯାଉଛି ସେ ଆଉ ଦୂରେ ବିପରୀତ ଦିଗରେ ଗଲେ କଣ ହବ ସେ ତା ଦୂରେ ଦୂରେ ଯାଉଛି ଏଇଟା ହଉଛି ଉନ୍ମୁଖ ଅବସ୍ଥା ଯେତେବେଳେ ଆମେ ସାଧୁ ସଙ୍ଗରେ ଭାଗବତ ଶୁଣିଲେ ସେବା କଲେ ନାମ ସଂଜପନ କଲେ ଆଉ କଣ ହେଲେ ଯୋଉ ଲୋକ ଦୂରେକି ବିପରୀତ ଦିଗରେ ପଳାଉଥିଲା ସେ ପାଖକୁ ପାଖକୁ ଆସିଲେ କଣ ହବ ଯେତେ ପାଖକୁ ଆସିବ ସେତେ 2 ଜିନିଷ ହବ ଶୁଣିପାରିବ ଆଉ ଦେଖିପାରିବ ଆମକୁ ଯୋଉଟା ବର୍ତ୍ତମାନ କାଳ୍ପନିକ ଲାଗୁଛି ଯୋଉଟା ଆମର ହୃଦୟଙ୍ଗମ ହଉନି ଯେତେବେଳେ ଆମେ ସମ୍ମୁଖ ହବା ଭଗବାନଙ୍କର ସେବା ମାଧ୍ୟମରେ ଜପ ମାଧ୍ୟମରେ ଶ୍ରବଣ କୀର୍ତ୍ତନ ମାଧ୍ୟମରେ ଗୁରୁ ବୈଷ୍ଣବଙ୍କ ପ୍ରତି ଆନୁଗତ୍ୟ ମାଧ୍ୟମରେ ସବୁବେଳେ କୃତକୃତ୍ୟ ହେବାକୁ ପଡିବ ଭକ୍ତିର ଗୋଟେ ବଳ ରହିଛି ଭକ୍ତିର ବଳ ସାଧାରଣ ଭୋଜନ ନୁହେଁ ସାଧାରଣ ଭୋଜନ କରାଯାଏ ଗୋଟେ ବଳରେ ଯେତେବେଳେ ଆମ ମନଟା ବିଷୟାସକ୍ତ ଆମେ ସବୁ ଯୋଉ 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 ଭୋଜନଟା କରୁ ସେଟା କଣ ନିର୍ମଳ ଭୋଜନ କି ନିର୍ମଳ ଭୋଜନ ନୁହେଁ ଆମକୁ ଗୋଟେ ବଳ ଦରକାର ପୁଣି ଭୋଜନ କରିବା ପାଇଁ ସେ ବଳ ପାଇଁ ଏଇ ସବୁ ସେବା କରିବାକୁ ପଡୁଛି ଆମେ ଏତେ ଖଟିବା କଣ ଦରକାର କଥା ଭଳିଆ ବସି ଜପ କରିବି ମୁଁ ଏତେ କାହିଁକି ସେବା କରିବୁ ଦିନ ରାତି ସେବା କରିବୁ ରାତି 3 ଉଠିବୁ ସବୁ କରାଯାଉଛି କେବଳ ସେଠି କେମିତି ଚିତ୍ ବଳଟା ମିଳୁ ଗୁରୁକୃଷ୍ଣଙ୍କ କୃପାଟା ମିଳୁ ଭକ୍ତି ଭକ୍ତି କରିବା ପାଇଁ ଗୋଟେ ବଳ ଦରକାର ମାନେ ମନଟା ଯୋଉ ପାଗଳ ମନଟା ଗୋଟେ ମୁହୂର୍ତ୍ତରେ ତୁମକୁ ଭାଙ୍ଗିଦେବ ସାଙ୍ଗେ ସାଙ୍ଗେ ଦୁର୍ବଳ କରିଦେବ ଆମର ଗୋଟେ ହେଲା ଗୋଟେ ବଡ ବଳ ହେଲା ଏଇଟା ଗୁରୁ ବୈଷ୍ଣବ ତାଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ ତାଙ୍କର ଅବଦାନକୁ ସବୁବେଳେ ସ୍ମରଣ ଆମେ ଯେତେବେଳେ ପ୍ରବଚନ ଦେବ ଯେତେବେଳେ ଉଠିବ ଯେତେବେଳେ ଜପ କରିବ ସବୁବେଳେ କାହାଉ ଗୁରୁଙ୍କର ପ୍ରଣାମ ଗୁରୁଙ୍କୁ ପ୍ରଣାମ ସବୁବେଳେ ଯେତେ କୃତ୍ୟ ଜୀବନକୁ ଆମେ ଆମେ ଯୋଉ ଆମେ ଯୋଉ କୃତ୍ୟ ମନେ କରୁଛେ କେବଳ ଗୋଟେ ଜିନିଷରେ ତୁମେ ଯେତେ ସାଧୁଗୁରୁ ପରମ୍ପରା ପ୍ରତି ଆଚାର୍ଯ୍ୟମାନଙ୍କ ପ୍ରତି ଯେତେ ନିଷ୍ଠ ହବ ତାଙ୍କୁ ଯେତେ ପ୍ରାର୍ଥନା କରିବ ମହାପ୍ରଭୁ ଯେତେ ପ୍ରାର୍ଥନା କରିବ ତୁମେ ସେତେ ନିକଟତର ହବ ନିକଟତର ହେଲେ 2 ଜିନିଷ ହବ ଶୁଣିପାରିବ ଦେଖିପାରିବ ସେତେବେଳେ ଶାସ୍ତ୍ରକୁ ଶ୍ରବଣ କରିପାରିବ ସାଧୁଙ୍କୁ ସାଧୁ କଣ କହୁଛନ୍ତି ଶୁଣିପାରିବ ଆଉ ଦେଖି ପାରିବ ଭଗବାନଙ୍କୁ ଦର୍ଶନ ହେଇପାରିବ ବର୍ଷା ଦିନର ବର୍ଣ୍ଣନା କାଲିଠୁ ଆସିବେ ଜୟ ଗ୍ରନ୍ଥରାଜ ଭାଗବତ ଶ୍ରୀ ପ୍ରଭୁପାଦ ଗୁରୁଦେବ କି ଜୟ ନିତାୟ ପ୍ରମାଣ